ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା। ସ୍ୱାସ୍ଥ୍ୟ ଜୀବନ ଏକ ପ୍ରଭୁଙ୍କ ଉପହାର। ଯଦି ଏହି ଉପହାରକୁ ଆମେ ଭଲ ଭାବରେ ଯତ୍ନ ନେବା, ତାହେଲେ ଆମେ ଦୀର୍ଘ ବର୍ଷ ବଞ୍ଚିବା ଆଉ ତାହାଙ୍କ ଉପହାରକୁ ଅନୁଭବ କରିପାରିବା। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ଘା ବିଷୟରେ। ପ୍ରଥମରେ ଆମ୍ଭେମାନେ ଦେଖିବା ଜୀବରେ ଘା ହେଲେ କ'ଣ କରାଯିବ। ପ୍ରିୟ ଶ୍ରୋତା, ଏହି ସ୍ୱାସ୍ଥ୍ୟ ଆଲୋଚନାକୁ ବା ଆଲୋଚନାରୁ ଆପଣମାନଙ୍କୁ କିଛି ଉପକାର ହେଉଛି, ଏହା ଏକ ଆନନ୍ଦୀୟ କଥା। ତାହେଲେ ଚାଲନ୍ତୁ ଏହି ବିଷୟରେ ଜାଣିନେବା। ତେଜପତ୍ରକୁ ପାଣିରେ ଫୁଟେଇ ସେହି ପାଣିକୁ କୁଲୁକୁଞ୍ଚା କରିବ। ମୁଥାମୂଲକୁ ଟୋପା ଛଡ଼ାଇ କୁଚ୍ କୁଚ୍ କରି କାଟି ଘୁଆ ଘିଅରେ ଫୁଟାଇ ଜିଭରେ ମାରିବ। ଏହିପରି ଦିନରେ 2 ବା 3 ଥର ଲଗାଇଲେ ଜିଭର ଘା ଧୂର ହୋଇଥାଏ। ପିଲାଙ୍କର ଜିଭରେ ଘିମିରି ପରି ଘା ହେଲେ କର୍ପୂର ପାଣିରେ ପାଟିକୁ ଓ ଜିଭକୁ ଭଲ ଭାବରେ ଧୋଇଦେବ। ଘୁଆ ଘିଅରେ 2 ଗୋଟି ଗୋବର ପୋକକୁ ଫୁଟାଇ ଛାଣି ସେଇ ଘିଅକୁ ଦିନରେ 2 ଥର ଖାଇବ। ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ ଆଉ ଦୁଣ୍ଡ ଘା ହେବ ନାହିଁ ବା ତୁଣ୍ଡ ଘା ହେବ ନାହିଁ। ଦ୍ୱିତୀୟଟା, ଚର୍ମ ରୋଗ। ନିମ୍ବୁକୁ ପଞ୍ଚାଙ୍ଗ ଚେର, ଛେଲି ପତ୍ର, ଫୁଲ ଓ ଫଳ ସମ ଭଲ ଗୁଣ୍ଡ କରି ଦିନକୁ 2 ଥର କରି 15 ଦିନ ସେବନ କରିଲେ ଚର୍ମ ରୋଗ ଉପଶମ ମିଳିଥାଏ। କାର୍ତ୍ତିକ ମାସରେ କଞ୍ଚା କଦଳୀ ସହିତ ଗୁଡ଼ ମିଶାଇ ଖାଇଲେ ଏହାକୁ 7 ଦିନ ଖାଇବାକୁ ହେବ। ଏହା କରିଲେ 1 ବର୍ଷ ପର୍ଯ୍ୟନ୍ତ ଚର୍ମ ରୋଗ ଦେଖା ହେବ ନାହିଁ। ଚର୍ମ ଉକୁନି, ପୋକଗୁଙ୍କା ପତ୍ରକୁ ବାଟି ଦେହରେ ଲଗାଇବ। ଔର ଲାଲକୁ ଦେହରେ ଲଗାଇବ। ରାତିରେ ଛୁଆ ଲଗାଇ ଶୋଇବ। ଚର୍ମ ରୋଗ, ଶିମୁଲି ଗଛର ଚେରକୁ ପାଣିରେ ବାଟି କମ୍ 400 ମିଶାଇ ସେବନ କରିଲେ କୁଷ୍ଠକଣ୍ଠୁ ଆଦି ବିଭିନ୍ନ ଚର୍ମ ରୋଗ ଆରୋଗ୍ୟ ହୋଇଥାଏ। ଚମଦଲା, ଗଇସ ପତ୍ର ରସ ସହିତ ଲୁଣ ମିଶାଇ ଚମଦଲାରେ ଲଗାଇବ। ସମ ପରିମାଣରେ ବଟା ହଳଦୀ ଗୁଡ଼ ମିଶାଇ 15 ଦିନ ସେବନ କରିବ। ଚମ୍ପେଇ ନେଉଲ ବିଷ ପାଇଁ ଗଇସ ପତ୍ର ରସକୁ ସେବନ କରିବ ଓ କ୍ଷତରେ ଲଗାଇବ, ଯେପରିକି ଚମ୍ପେଇ ନେଉଲ ବିଷରୁ ରକ୍ଷା ପାଇପାରିବ। ଘା ଶୁଖିବା ପାଇଁ କଲରା ପତ୍ର ଓ ହଳଦୀ ପତ୍ର ବାଟି ଲେପ କରିବ ଆଉ ତା ଉପରେ ଲଗାଇଦେବ। ନିମ୍ବ ପତ୍ର ଓ ରାଶି ବାଟି ମହୁ ଓ ଘିଅ ମିଶାଇ ସେହି ଘା ଉପରେ ଲେପ ଦେବ। ଅଶ୍ୱଦତ୍ ଛେଳିରୁ ଚୂର୍ଣ୍ଣ କରି ଘାରେ ପକାଇଲେ ଘା ଶୁଖି ଯାଇଥାଏ। ଘାର ପୋକ, ରସୁଣକୁ ସେଚି ତାର ରସ ବାହାର କରି ବାରମ୍ବାର ଘାରେ ଲଗାଇବ। ମାଂସ ଖଣ୍ଡକୁ କିଛି ସମୟ ଘା ଉପରେ ରଖିଦେଲେ ସେହି ମାଂସ ଖଣ୍ଡରେ ପୋକ ଲାଗି ଉଠି ଆସିବେ। ନିମ୍ବୁ ପତ୍ରକୁ ପାଣିରେ ସିଝାଇ ସେହି ପାଣିରେ ଘାକୁ ଧୋଇବ। ଶ୍ୱେତ ପରୁଣୀ ପତ୍ରକୁ ବାଟି ଘାରେ ଲଗାଇଲେ ସମସ୍ତ ପ୍ରକାର ଘା ଭଲ ହୁଏ। ପ୍ରିୟ ଶ୍ରୋତା, ଆଜି ଆମ୍ଭେମାନେ ଜାଣିପାରିଲୁ କି ଘା ହେଲେ କେଉଁ ପ୍ରକାର ଯତ୍ନ ନେଲେ ଏଇ ଘା ଗୁଡ଼ାକ ଭଲ ହୋଇଥାଏ। ଯଦି ଏଇ ଯେଉଁ ଟିଫନ ଗୁଡ଼ାକ ଆପଣମାନଙ୍କୁ କିଛି ସାହାଯ୍ୟ ହେଉଛି, ଏହା ବହୁତ ଖୁସିର କଥା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଖ୍ରୀଷ୍ଟ ଆମ ଧାର୍ମିକତା ଭାଗ 2। ନମସ୍କାର ପ୍ରିୟ ଶ୍ରୋତା। ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ଶାନ୍ତି, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଖ୍ରୀଷ୍ଟ ଆମ ଧାର୍ମିକତା ଭାଗ 2। ଭାଗ 1 ଗତକାଲିରେ ଆମେ ଆଲୋଚନା କରିଥିଲୁ, ଚାଲନ୍ତୁ ଭାଗ 2 ଆଜି ଆମେ ଆଲୋଚନା କରିବା। ପ୍ରିୟ ଶ୍ରୋତା, ଯେଉଁ ବ୍ୟକ୍ତି ଖ୍ରୀଷ୍ଟଙ୍କ ସହିତ ଥାଏ ସେ ନୂତନ ଜୀବନ ପ୍ରାପ୍ତ ହୁଏ। ଯେଉଁ ବ୍ୟକ୍ତି ଖ୍ରୀଷ୍ଟଙ୍କୁ ଗ୍ରହଣ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେଉଁ ବ୍ୟକ୍ତି ଯୀଶୁଙ୍କ ଅନୁଗ୍ରହକୁ ପ୍ରାପ୍ତ କରେ ଖ୍ରୀଷ୍ଟଙ୍କ ଅନୁଗ୍ରହ ପ୍ରାପ୍ତ ହୁଅନ୍ତି। ପ୍ରିୟସତା, ତାହାର ପୁରାତନ କାର୍ଯ୍ୟ କିମ୍ବା ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୋଇଥାଏ। ଅତବେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶରୀରରେ ଅଛୁ, ଏହିପରି ରୋମିଓ 5:1 କହୁଅଛନ୍ତି ବା କହୁଅଛି। ଯଦି କୌଣସି ବ୍ୟକ୍ତି ଚଲାପଥରେ ଝୁଣ୍ଟି ପଡ଼େ ତାହେଲେ ତାହାର ଧାର୍ମିକତା ଯିଏକି ଖ୍ରୀଷ୍ଟିଆନ ନିକଟକୁ ଚାଲିଯାଏ ବା ପୁନର୍ବାର ବିଶ୍ୱାସରେ ମନ ପରିବର୍ତ୍ତନ କରିବା ଯାଏ ସେ ତାହା ପାପ ହୁଏ ନାହିଁ। ଆମ୍ଭମାନଙ୍କ ନୈତିକ ଅନୁଭୂତିତ ପୁନର୍ବର୍ତ୍ତିତ କାର୍ଯ୍ୟ ଜଡ଼ିତ ରହିଛି। ଧାର୍ମିକ ଗଣିତ ହେବା ଜୀବନରେ ଗୋଟିଏ ବାରମ୍ବାର ଅନୁଭୂତିର କାର୍ଯ୍ୟ ଅଟେ। ପ୍ରିୟସତା, ମନେ ରଖନ୍ତୁ, ଧାର୍ମିକ ଗଣିତ ହେବା ଜୀବନରେ ଗୋଟିଏ ବାରମ୍ବାର ଅନୁଭୂତିତ କାର୍ଯ୍ୟ ଅଟେ, ମାନେ ଧାର୍ମିକ ଦିନକର କାର୍ଯ୍ୟ ନୁହେଁ, ଧାର୍ମିକ ମହତର କାର୍ଯ୍ୟ ନୁହେଁ। ଧାର୍ମିକ ହେବା ହେଉଛି ଜୀବନରେ ଗୋଟିଏ ବାରମ୍ବାର ଅନୁଭୂତିତର କାର୍ଯ୍ୟ ଅଟେ। ପରିତ୍ରାଣର ମହାନ ସମ୍ବାଦକୁ ପ୍ରେରିତ ପାଉଲ ଗୋଟିଏ ସେ ଲେଖନ୍ତି ରୋମିଓ 3:25 ବିସ୍ତାର ରୂପେ ସେ ବର୍ଣ୍ଣନା କରନ୍ତି। ସେ ପ୍ରିପ୍ଟିସିଅନ୍ସ ନାମକ ଏକ
ଆଲଙ୍କାରିକ ଶବ୍ଦ ବ୍ୟବହାର କରନ୍ତି, ଯାହାକୁ କି ପାପାଚ୍ଛାଦନ ବୋଲି ଅନୁବାଦ କରାଯାଇଛି। ରୋମିଓ 9:5 ପୁରାତନ ନିୟମର ସମାଗମ ତମୁରେ ଯାହା ସବୁ ଧାର୍ମିକ ଗଣିତ ହେବା କରାଯାଉଥିଲା ତାହା ସବୁ ଆଗାମୀ ଦିନରେ ଛାୟା ମାତ୍ର, ଏହିପରି ରୋମିଓ 9:5 କହୁଅଛି। ତାହାର ମୂଳ ଅର୍ଥ ହେଉଛି ଆମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ଯାହା ଆବଶ୍ୟକ ଥିଲା ତାହା ସେ ଯିଏକି ଖ୍ରୀଷ୍ଟ ପୂର୍ଣ୍ଣ କରି ଅଛନ୍ତି ବା ପୂର୍ଣ୍ଣ କଲେ। ସେହି ପାପ ମୋଚନ ବିଷୟରେ ମଧ୍ୟ ଜଣାଏ, ଏହା ଆମ୍ଭମାନଙ୍କଠାରେ ଯାହା ପରମେଶ୍ୱରଙ୍କ ନିକଟରେ ଅଯୋଗ୍ୟ ବୋଲି ଜଣାଏ କି ଯାହା ଆମେ ଆମ ପାପ ମୋଚନ ହେଲା ବୋଲି ଆମେ ଭାବୁ ତାହା ପରମେଶ୍ୱରଙ୍କ ନିକଟରେ ଯାହାକି ଅଯୋଗ୍ୟ ବୋଲି ଜଣାଯାଏ ନାହିଁ। ଆମ୍ଭମାନଙ୍କର ପାପ ମରଣ ବା ମୋଚନ ନିମନ୍ତେ ନିଜର ଶକ୍ତିରେ ଆମେମାନେ କିଛି କରିପାରିବୁ ନାହିଁ, ଯେହେତୁ ଆମ୍ଭେମାନେ ସମସ୍ତେ ପାପୀ ମନୁଷ୍ୟ ଓ ପାପ ରୂପରେ ଏହି ପୃଥିବୀରେ ଆମେ ଜନ୍ମ ଗ୍ରହଣ କରୁଅଛୁ। ପାପ ମାତାଙ୍କ ଗର୍ଭରୁ ଆମେ ଜନ୍ମ କରିଅଛୁ, କିନ୍ତୁ ବିଶ୍ୱାସ ଦ୍ୱାରା କୃଷ୍ଣଙ୍କ ରକ୍ତରେ ଆମ୍ଭେମାନେ ସମସ୍ତେ ଆମ ପାପ ସବୁ ମୋଚନ କରୁ ବା କରି ହୁଏ ଆଉ ପରିତ୍ରାଣର ଯୋଜନା ସଫଳ କରାଏ। ପାପମୋଚନ ଶବ୍ଦଟି ଗ୍ରୀକ୍ ଶବ୍ଦରୁ ଅନୁବାଦ କରାଯାଇଅଛି। ଏହାର ପ୍ରକୃତ ଅର୍ଥ ହେଉଛି ତ୍ୟାଗ କରିବା କିମ୍ବା ପଛା ଦେଇ ଚାଲିଯିବା, ମାନେ ତ୍ୟାଗ ମାନେ ଛାଡ଼ିଦେବା, ତାକୁ ପଛେଇ କରିବା, ଏହାର ଅର୍ଥ ହେଉଛି ପାପକୁ ପଛେ କରିବା ବା ଯେଉଁ ପାପ ଆମେ କରୁଅଛୁ ଆଉ ସେହି ପାପକୁ ବାରମ୍ବାର ନ କରିବା, ତାହା ହେଉଛି ତ୍ୟାଗ କରିବା। ତ୍ୟାଗ କରିବାର ଅର୍ଥ ନୁହେଁ ଯେ ପ୍ରିୟ ଶ୍ରୋତା ପାପକୁ ଅବହେଳା କିମ୍ବା ବେକାରିତ କରିବା ନୁହେଁ। ସଦାପ୍ରଭୁ ଗତ ପାପ ସବୁକୁ ପରିତ୍ୟାଗ କରନ୍ତି, ଅର୍ଥାତ୍ ସେହି ପାପ ସବୁକୁ ଗଣନା କରନ୍ତି ନାହିଁ, କାରଣ ଖ୍ରୀଷ୍ଟ ଆପଣାର ମୃତ୍ୟୁ ଦ୍ୱାରା ସେମାନଙ୍କ ବଦଳରେ ଦଣ୍ଡ ଭୋଗୀ ଅଛନ୍ତି। ତେଣୁକରି ଯେଉଁ କୌଣସି ବ୍ୟକ୍ତି ତାହାଙ୍କ ରକ୍ତରେ ବିଶ୍ୱାସ କରେ ତାହାର ପାପ ମୋଚନ ହୁଏ, କାରଣ ଖ୍ରୀଷ୍ଟ ସେମାନଙ୍କ ବଦଳରେ ଦଣ୍ଡଭୋଗ କରି ମୃତ୍ୟୁବରଣ କରିଅଛନ୍ତି। ଯଦି ଆପଣଙ୍କର କିଛି ସମୟ ଅଛି ପ୍ରଥମ କରନ୍ତିୟ 15:3 ପଢ଼ନ୍ତୁ, ରୋମିଓ 3:26-27 ପଢ଼ନ୍ତୁ। ପ୍ରିୟ ଶ୍ରୋତା, ଏଠାରେ ପାଉଲ କେଉଁ ବିଷୟରେ କହୁଅଛନ୍ତି ତାହା ଟିକେ ଦେଖନ୍ତୁ। ମନୁଷ୍ୟମାନଙ୍କର ନିକଟରେ ଥିବା ତାହାଙ୍କ ଯିଏକି ଯୀଶୁଙ୍କ ଧାର୍ମିକତା ବିଷୟରେ ସୁସମାଚାର ସମସ୍ତ ଶ୍ରୋତାମାନଙ୍କୁ ଶୁଣାଇବା ନିମନ୍ତେ ପାଉଲ ଅତି ଆତୁର, ତାହା ଆମମାନଙ୍କ ଶକ୍ତିରେ କିମ୍ବା କର୍ମରେ ନୁହେଁ। ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ଯାହା ବି ଆମ୍ଭମାନଙ୍କ ନିମନ୍ତେ ସେ କରିଅଛନ୍ତି କେବଳ କାଲବରୀ କୃଷରେ ସଫଳତା କାର୍ଯ୍ୟ କରିଥିବା ହେତୁରୁ ସେ ଅଧାର୍ମିକକୁ ଧାର୍ମିକ ଗଣିତ କରିପାରିଛନ୍ତି। ପ୍ରିୟ ଶ୍ରୋତା, ଈଶ୍ୱର ଦେବା ଅପେକ୍ଷା ଶୈତାନ ମନୁଷ୍ୟମାନଙ୍କୁ ଅଧିକ ଯୋଗାଇବ ବୋଲି ଈଶ୍ୱରଙ୍କ ସହିତ ଯୁକ୍ତି କରିଥିଲା, ଏହା ଆମେ ପବିତ୍ର ଶାସ୍ତ୍ରରେ ପାଉଅଛୁ। ଶୈତାନ ଭାବୁଥିଲା ଯେ ଜଗତରେ ପାପ ପ୍ରବେଶ କରିବା ପରେ ଜଗତକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେବେ, କିନ୍ତୁ ତାହାର ପରିବର୍ତ୍ତେ ଜଗତକୁ ଉଦ୍ଧାର କରିବା ନିମନ୍ତେ ଆପଣା ଆଦିତ୍ୟ ପୁତ୍ରଙ୍କୁ ପ୍ରେରଣ କଲେ ସେହି ତ୍ରାଣକର୍ତ୍ତା ପ୍ରଭୁ। ତେଣୁକରି ବ୍ୟବସ୍ଥାର କ୍ରିୟାକର୍ମ ବିନା ଜଣେ ମନୁଷ୍ୟ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବ ବୋଲି ଭାବନାରେ ଉପନୀତ ହୋଇଅଛୁ। ଐତିହାସିକ ବାତାବରଣ ପ୍ରକାରେ ଯୁହୁଦୀମାନଙ୍କର ନିୟମ ବଳିକୁ ଲକ୍ଷ୍ୟ କରି ଯାହା ଆମେ ରୋମିଓ 3:28 ଯିଏକି ପ୍ରେରିତ ପାଉଲ ବ୍ୟବସ୍ଥାକୁ ବିସ୍ତାର ରୂପେ ବର୍ଣ୍ଣନା କରି ଲେଖୁଅଛନ୍ତି। ଜଣେ ଯେହୁଦୀ ଯେତେ ସତର୍କର ସହିତ ତାହାର ନିୟମବଳୀ ଅନୁଆୟୀ ଜୀବନ ବିତାଇଲେ ମଧ୍ୟ ସେ ଯୀଶୁଙ୍କୁ ନିଜର ମସିହ ସଦୃଶ ଗ୍ରହଣ କରିବାକୁ ବିଫଳ ହେଲେ କଦାପି ଧାର୍ମିକ ଗଣିତ ହୋଇପାରିବ ନାହିଁ। ପ୍ରିୟ ଶ୍ରୋତା, ପ୍ରେରିତ ପାଉଲ ତାହାଙ୍କ ଉପସହାରରେ ରୋମିଓ 3:28 ବ୍ୟବହାର କରି କହନ୍ତି, ବ୍ୟବସ୍ଥାର ବିଶ୍ୱାସ ଗର୍ଭ କରିବା ଠାରୁ ଦୂରରେ ରୁହେ ବା ରୁହ। ଯଦି କୌଣସି ବ୍ୟକ୍ତି ନିଜର କର୍ମ ଦ୍ୱାରା ଧାର୍ମିକ ଗଣିତ ହୁଏ ତାହେଲେ ଗର୍ଭ କରିବାର ଆବଶ୍ୟକ ରହିଛି, କିନ୍ତୁ ନିଜର ବିଶ୍ୱାସ ଯୋଗୁଁ ଯୀଶୁଙ୍କ ଦ୍ୱାରା ଧାର୍ମିକ ଗଣିତ ହୁଏ ତାହେଲେ ପରମେଶ୍ୱରଙ୍କ ସୁନାମ ହୋଇଥାଏ। ଏହିପରି ଆମେ ପାଉଅଛୁ ଆଉ ଏହିପରି ସାଧୁ ପାଉଲ କହନ୍ତି। ପ୍ରିୟ ଶ୍ରୋତା, ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ କହିଲେ କ'ଣ? ତାହାର ଉପଯୁକ୍ତ ଉତ୍ତର ସହିତ ଏଲ୍ଏନ୍ଜି ହ୍ୱାଇଟ୍ ଗୋଟିଏ ଉତ୍ସାହଜନକ ବିଷୟ ଲେଖନ୍ତି। ସେ ଏପରି ଲେଖନ୍ତି, ଜଣେ ମନୁଷ୍ୟ ନିଜ ଶକ୍ତିରେ କରି ନଥିବା ଗୌରବ ସଦାପ୍ରଭୁ କରନ୍ତି ଏବଂ ଗୌରବ ସହିତ ମାଟିରେ ଶୟନ କରିଥିବା ମନୁଷ୍ୟ ନିମନ୍ତେ ପରମେଶ୍ୱର କାର୍ଯ୍ୟ କରନ୍ତି। ଗତ ପାପ ନିମନ୍ତେ ବ୍ୟବସ୍ଥାର କାର୍ଯ୍ୟ ପ୍ରାୟଚିତ କରିପାରେ ନାହିଁ, ଧାର୍ମିକତା କଦାପି ଅର୍ଜନ କରି ହୁଏ ନାହିଁ। ଖ୍ରୀଷ୍ଟଙ୍କର ପ୍ରାୟଚିତର ବଳିଦାନ ଦ୍ୱାରା ଜଣେ ବ୍ୟକ୍ତି କେବଳ ବିଶ୍ୱାସ ଦ୍ୱାରା ପ୍ରାପ୍ତ ହୋଇପାରେ। ତେଣୁ କରି ଏହି ଭାବନାର ଧାର୍ମିକତା ନିମନ୍ତେ ବ୍ୟବସ୍ଥା କିଛି କରିପାରେ ନାହିଁ, କାର୍ଯ୍ୟ ଦ୍ୱାରା ଧାର୍ମିକ ଗଣିତ ହୁଏ ନାହିଁ। ଅର୍ଥ ହେଉଛି ଆମ୍ଭମାନଙ୍କ ଆପଣାର ଶକ୍ତି କଦାପି ଧାର୍ମିକ ଗଣିତ ହୋଇପାରିବ ନାହିଁ। ପ୍ରିୟ ଶ୍ରୋତା, ଅନେକ ଖ୍ରୀଷ୍ଟିଆନମାନେ ଏହି ପଦ ଗୁଡ଼ିକୁ ଭୁଲ ବୁଝି ଅଟନ୍ତି ଏବଂ ଏହାକୁ ଭୁଲ ରୂପେ ବ୍ୟବହାର କରି ଆସୁଅଛନ୍ତି। ସେମାନେ କହନ୍ତି, ନୈତିକ ବ୍ୟବସ୍ଥା ସହିତ ସମସ୍ତ ବ୍ୟବସ୍ଥାକୁ ନିମ୍ନରେ ରଖି କେବଳ ବିଶ୍ୱାସ କରିବା ଆବଶ୍ୟକ, ଏହିପରି ସେମାନେ କହନ୍ତି। ଆଉ ଥରେ ମୁଁ କହୁଛି ପ୍ରିୟ ଶ୍ରୋତା, ନୈତିକ ବ୍ୟବସ୍ଥା ସହିତ ସମସ୍ତ ବ୍ୟବସ୍ଥାକୁ ନିମ୍ନରେ ରଖି କେବଳ ବିଶ୍ୱାସ କରିବା ଆବଶ୍ୟକ ବା ଆବଶ୍ୟକ। ଏହି ପ୍ରକାର କରିବା ଦ୍ୱାରା ପାଉଲଙ୍କ ଲେଖାକୁ ଭୁଲ ବୁଝୁଛନ୍ତି। ନୈତିକ ବ୍ୟବସ୍ଥାକୁ ପାଳନ କରିବାକୁ ରୋମିଓ ଏବଂ ଅନ୍ୟାନ୍ୟ ପୁସ୍ତକରେ ମୁଖ୍ୟ ସ୍ଥାନ ଦିଅନ୍ତି। ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱର ଯିଏକି ଆମ୍ଭମାନଙ୍କ ପାଇଁ କୃଷରେ ମୃତ୍ୟୁ ହେଲେ, ଯେପରିକି ତାହାଙ୍କ ମୃତ୍ୟୁ ଦ୍ୱାରା ଆମେମାନେ ଧାର୍ମିକ ପ୍ରାପ୍ତ ହେବା, ତାହାଙ୍କ ମୃତ୍ୟୁ ଦ୍ୱାରା ଯେପରିକି ଆମ୍ଭେମାନେ ସ୍ୱର୍ଗରାଜ୍ୟ ଯିବା ପାଇଁ ଯୋଗ୍ୟତା ପ୍ରାପ୍ତ କରିପାରିବା, ତାହା ମାନେ ସଦାପ୍ରଭୁଙ୍କ ଆଜ୍ଞା, ସଦାପ୍ରଭୁଙ୍କ ଠାରେ ବିଶ୍ୱାସ ହିଁ ସେହି ସ୍ୱର୍ଗରାଜ୍ୟର ଏକ ମାର୍ଗର ରାସ୍ତା। ତାହେଲେ ଚାଲନ୍ତୁ ତାହାଙ୍କ ବ୍ୟବସ୍ଥାକୁ ମାନିବା, ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିବା, ଯେପରିକି ଆମେ ଆମ ସହ ପରିବାର ସେହି ସ୍ୱର୍ଗରାଜ୍ୟ ଯିବା ପାଇଁ ଯୋଗ୍ୟତା ଗ୍ରହଣ ଯୋଗ୍ୟତା ହୋଇପାରିବା। ପ୍ରିୟସତା, ତାହେଲେ ଚାଲନ୍ତୁ ଆମେ ତାହାଙ୍କ ମଧୁର ନାମରେ ଆମ ଜୀବନ ସମର୍ପଣ କରି ବିନୟ ସ୍ୱରୂପେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ଧାର୍ମିକତା ବିଷୟରେ, ଯେଉଁ ବ୍ୟବସ୍ଥା ବିଷୟରେ ଆମେ ଜାଣିଲୁ, ଏହା ମନରେ ରଖିବା ପାଇଁ ଆମମାନଙ୍କୁ ଶକ୍ତିରେ ଜ୍ଞାନରେ ପରିପୂର୍ଣ୍ଣ କର। ବର୍ତ୍ତମାନ ଜୀବନ ଯାହା ଆମମାନଙ୍କୁ ପ୍ରଦାନ କରିଅଛ ସେଥିପାଇଁ ଧନ୍ୟବାଦ। ଆମ ପାପ ସବୁ ତୁମେ କ୍ଷମା କରିଅଛ ବୋଲି ଆମେ ବିଶ୍ୱାସ କରୁଅଛୁ। ଶକ୍ତିରେ, ଜ୍ଞାନରେ, ଆଶିଷରେ ଭରାଇ ଦିଅ। ପରିଶେଷ ଯେବେ ତୁମ୍ଭେ ତୁମ୍ଭ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମ୍ମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି। ଶୁଣି ଗ୍ରହଣ କର, ଆମେନ୍।
ଶ୍ରୋତାଗଣ, ଏହି କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା? ଆମେ ଆଶା କରୁ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆପଣଙ୍କ ଦୈନିକ ଜୀବନରେ ଆପଣ କିଛି ଲାଭ ପାଉଥିବେ। ପ୍ରିୟ ଶ୍ରୋତା, ଏହି କାର୍ଯ୍ୟକ୍ରମ ବିଷୟରେ ଯଦି ଆଉ ଅଧିକ ଜାଣିବା ନିମନ୍ତେ ଇଚ୍ଛୁକ ଅଛନ୍ତି ଓ ଆପଣଙ୍କ ମନ୍ତବ୍ୟ ଜଣାଇବା ପାଇଁ ଆମର ଏହି ଠିକଣାରେ ଆମକୁ ଯୋଗାଯୋଗ କରନ୍ତୁ। ଆମର ଠିକଣା ହେଉଛି ଆଡ଼ଭେଣ୍ଟିଷ୍ଟ ୱାର୍ଲ୍ଡ ରେଡ଼ିଓ, ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, ପୋଷ୍ଟବକ୍ସ 1-7, ସାଲିସବରୀ ପାର୍କ, ପୁନେ। ପିନ୍ ନମ୍ବର 411037। ଫୋନ୍ ନମ୍ବର ହେଉଛି 0897515342427 ବା ଆମ ୱେବସାଇଟ୍ ଖୋଲନ୍ତୁ www.awr.org/ori ବା ଆପଣଙ୍କ ଯେକୌଣସି ଆଣ୍ଡ୍ରଏଡ଼୍ ମୋବାଇଲ, ସ୍ମାର୍ଟଫୋନ୍, ଟ୍ୟାବ୍ଲେଟ୍, ଡେସ୍କଟପ୍, ଲାପଟପ୍, ମୋବାଇଲ ଫୋନ୍ ଇତ୍ୟାଦି ମାଧ୍ୟମ ଦ୍ୱାରା ବା ଆମ ଆପ୍ ଡାଉନଲୋଡ଼୍ କରନ୍ତୁ। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋର୍ ଠାରୁ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍ AMC। ଏହି କାର୍ଯ୍ୟକ୍ରମ ପ୍ରତିଦିନ ପ୍ରସାରଣ କରାଯାଉଅଛି, ସମୟ ସକାଳ 6:45, ସନ୍ଧ୍ୟା 6:45। ସଦାପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ନମସ୍କାର।